ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାର 27ତମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କାମ୍ଭମ୍ପତି ନେଲେ ଶପଥ। ନିକଟ ଅତୀତରେ ହୋଇଥିବା ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର। ବର୍ଷା ଯୋଗୁଁ ପ୍ରାୟ 6,67,000 ଚାଷୀ ହୋଇଛନ୍ତି କ୍ଷତିଗ୍ରସ୍ତ। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ତିନିଦିନିଆ କୃଷି ଓଡ଼ିଶା ସମ୍ମିଳନୀ 2025। ସୁରକ୍ଷିତ ଭାବେ ଘରକୁ ଫେରନ୍ତୁର ବାର୍ତ୍ତା ନେଇ ରାଜ୍ୟବ୍ୟାପୀ ପାଳନ କରାଯାଉଛି ସଡ଼କ ସୁରକ୍ଷା ସପ୍ତାହ। ଏବଂ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ। ଓଡ଼ିଶାର 27ତମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମ୍ପତି ଆଜି ପୂର୍ବାହ୍ନରେ ରାଜଭବନଠାରେ ଶପଥ ନେଇଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଡକ୍ଟର କମ୍ଭମ୍ପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
The functions of the Governor of Odisha and will to the best of my ability preserve, protect and defend the Constitution and the law and that I will devote myself to the service and well-being of the people of Odisha.
ଶପଥ ଗ୍ରହଣ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କେତେଜଣ ସାଂସଦ ଓ ରାଜ୍ୟ ସରକାରଙ୍କର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସ 24 ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ। ନିକଟ ଅତୀତରେ ହୋଇଥିବା ଅଦିନିଆ ବର୍ଷାକୁ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ କୃଷି ଓଡ଼ିଶା ସମ୍ମିଳନୀ 2025କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଚାଷୀମାନଙ୍କର କ୍ଷତିକୁ ଦେଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନା ଅନୁସାରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ବାବଦରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ 6,66,720 ଜଣ ଚାଷୀ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। 2,26,791 ହେକ୍ଟର ଜମିରେ 33% ଅଧିକ ଫସଲ ବର୍ଷା ଯୋଗୁଁ ନଷ୍ଟ ହୋଇଛି। ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ 291,69,00,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବାବଦରେ 2,300 ଟଙ୍କା ଏବଂ ଇନ୍ପୁଟ୍ ସବ୍ସିଡି ବାବଦରେ 800 ଟଙ୍କା ଦିଆଯାଉଛି।
ଆମ ରାଜ୍ୟର ଅନ୍ନଦାତାଙ୍କୁ ସଶ୍ରଦ୍ଧ ପ୍ରଣାମ ଜଣାଉଛି। ଯେଉଁମାନେ ଖରା ବର୍ଷା ଶୀତ କାକରରେ ହାଡ଼ଭଙ୍ଗା ପରିଶ୍ରମ କରି ଆମକୁ ଆହାର ଯୋଗାଉଛନ୍ତି। ଆମ ରାଜ୍ୟ ଓଡ଼ିଶା ମୁଖ୍ୟତଃ ଏକ କୃଷିଭିତ୍ତିକ ଅର୍ଥନୀତି, ଯେଉଁଠି ରାଜ୍ୟର ପ୍ରାୟ 70% ଲୋକ କୃଷି ଏବଂ ଆନୁଷାଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କର ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେକୌଣସି ସରକାରଙ୍କର ଇଏ ହେଉଛି ନୈତିକ ଦାୟିତ୍ୱ।
ଅନ୍ୟପକ୍ଷରେ ଫସଲ ବୀମା ଯୋଜନାର ଅବଧି 72 ଘଣ୍ଟା ବୃଦ୍ଧି ଯୋଗୁଁ 2,61,000 ଚାଷୀ ଫସଲ ବୀମା ସହାୟତା ପାଇବା ପାଇଁ ଆବେଦନ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ଷତିପୂରଣ ବାବଦରେ ଆଜିଠାରୁ ଡିବିଟି ଜରିଆରେ ଆର୍ଥିକ ସହାୟତା ଦେବା ଆରମ୍ଭ ହୋଇଛି। କୃଷି ଓଡ଼ିଶା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ କୃଷି ସଚିବ ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ଚାଷୀ ଭାଗ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ର ବୈଠକ ଅପରାହ୍ନରେ ବସିବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ଲୋକସଭା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ 8ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କର ଚଳିତ ବର୍ଷର ଏହା ପ୍ରଥମ କ୍ୟାବିନେଟ୍ ବୈଠକ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ। ଚଳିତ ବର୍ଷର ସଡ଼କ ସୁରକ୍ଷା ସପ୍ତାହ ପାଳନର ସଚେତନତା ବାର୍ତ୍ତା ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସଡ଼କ ଦୁର୍ଘଟଣାରେ ଅଧିକରୁ ଅଧିକ ଜୀବନକୁ କିପରି ରକ୍ଷା କରାଯାଇପାରିବ ସେହି ସମ୍ବନ୍ଧରେ ବାର୍ତ୍ତା ଦିଆଯାଉଛି। ଜିଲ୍ଲାସ୍ତରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସ୍ର ମିଳିତ ସହଯୋଗରେ ବିଭିନ୍ନ ସଚେତନତାମୂଳକ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଚଳିତ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ରୂପେ ପାଳନ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଡ଼କ ସୁରକ୍ଷା ରଥ ଭଦ୍ରକ ସହର ପରିକ୍ରମା କରିଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଧାୟକ ଅଶୋକ ଦାସ ଏବଂ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ସଡ଼କ ସୁରକ୍ଷା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏନ୍ସିସି, ସ୍କାଉଟ୍ ଆଣ୍ଡ ଗାଇଡ୍, ରେଡ୍କ୍ରସ୍ର ସଦସ୍ୟମାନଙ୍କ ସମେତ ବିଭିନ୍ନ ବର୍ଗର ସାଧାରଣ ନାଗରିକ ଓ ଅନୁଷ୍ଠାନ ଏହି ପଦଯାତ୍ରାରେ ସାମିଲ ଥିଲେ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରାର ଗାନ୍ଧୀ ଇଞ୍ଜିନିୟରିଂ କଲେଜ ପରିସରରେ ସଡ଼କ ସୁରକ୍ଷା ମାସ ପାଳନକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଟ୍ରାଫିକ୍ ସମ୍ବନ୍ଧୀୟ ପାଠ୍ୟକ୍ରମକୁ ବୈଷୟିକ ଶିକ୍ଷାରେ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଡ଼କ ସୁରକ୍ଷା ସମ୍ବନ୍ଧିତ ସଚେତନ ଶୋଭାଯାତ୍ରା, ହେଲମେଟ୍ ବ୍ୟବହାର ନେଇ ରାଜା ଆର୍ତତ୍ରାଣ ହାଇସ୍କୁଲ୍ଠାରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ହେଲମେଟ୍ ବ୍ୟବହାର କରୁଥିବା ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା। ଖଡ଼ିଆଳ ବସ୍ ମାଲିକ ସଂଘ, ଜିଲ୍ଲା ପୁଲିସ୍ ଏବଂ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶର ଏକ୍ସପ୍ରେସ୍ ହାଇୱେ ଓ ଜାତୀୟ ରାଜମାର୍ଗଗୁଡ଼ିକୁ ଅଧିକ ସୁରକ୍ଷିତ ଯାନବାହନ ଚଳାଚଳ ପାଇଁ ଚଳିତ ମାସ 24 ତାରିଖରୁ ଯାତାୟତ ସଂକେତ ସମ୍ପର୍କିତ ନୂଆ ନିୟମ ଲାଗୁ କରାଯିବ। ରାଜମାର୍ଗରେ ବଡ଼ ବଡ଼ ସଚିତ୍ର ହୋର୍ଡିଂରେ ସାଙ୍କେତିକ ଚିହ୍ନ ରହିବ, ଯାହାକୁ ବାହନ ଚାଳକ ସହଜରେ ଦେଖିପାରିବେ ଓ ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ। ଧଳା, ନାଲି, ହଳଦିଆ ଓ ସବୁଜ ରଙ୍ଗର ହୋର୍ଡିଂଗୁଡ଼ିକରେ ରାଜମାର୍ଗ ଏବଂ ଏକ୍ସପ୍ରେସ୍ ହାଇୱେଗୁଡ଼ିକରେ କେଉଁ ଗାଡ଼ି କେତେ କିଲୋମିଟର ବେଗରେ ପ୍ରତି ଘଣ୍ଟାରେ ଚାଲିବ ସେଥିରେ ଉଲ୍ଲେଖ ରହିବ। ଏହା ସହିତ ନୂଆ ନିୟମ 1033 ଆପାତକାଳୀନ ହେଲ୍ପଲାଇନ୍ ମଧ୍ୟ ପ୍ରତ୍ୟେକ 5 କିଲୋମିଟର ଦୂରତାରେ ଲଗାଯିବ ବୋଲି ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି। ବଡ଼ଦିନ ଏବଂ ନୂଆବର୍ଷ ଯୋଗୁଁ ଗତ ଡିସେମ୍ବର 25 ତାରିଖରୁ 2 ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାରର ବାହାର ପଟ ମରାମତି କରାଯିବ। ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ ମରାମତି କାମ ଆରମ୍ଭ ହୋଇଥିବାବେଳେ ଏହି ସମୟରେ ଭିତରକାଠ ଦର୍ଶନ ବନ୍ଦ ରହିଛି। ଭକ୍ତମାନେ ମରାମତି ସମୟରେ ବାହାର କାଠରୁ ଦର୍ଶନ କରୁଛନ୍ତି। ବରଗଡ଼ର ବିଶ୍ୱପ୍ରସିଦ୍ଧ ସପ୍ତସ୍ତରୀତମ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି। ବରଗଡ଼ ସହରର ଗାନ୍ଧୀ ଛକଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି। ବରଗଡ଼ ସହରର ହାଟପଦାଠାରେ ରାଜଦରବାର ନିର୍ମାଣ ହୋଇଥିବାବେଳେ ନିଶାମଣି ସ୍କୁଲ୍ ପଡ଼ିଆରେ ଭବ୍ୟ ରଙ୍ଗମହଲ ତିଆରି ହୋଇଛି। 11 ଦିନ ପାଇଁ ବରଗଡ଼ ସହର, ମଥୁରା ଏବଂ ଅମ୍ବାପଲ୍ଲୀ ଅଞ୍ଚଳକୁ ଗୋପପୁର କରାଯାଇଛି। ପୌରାଣିକ କଥାବସ୍ତୁ ଅନୁସାରେ ମଥୁରାରେ ମହାରାଜା କଂସଙ୍କର ରାଜୁତି ଏବଂ ଗୋପପୁରରେ ଶ୍ରୀକୃଷ୍ଣ ଓ ଶ୍ରୀ ବଳରାମଙ୍କ ବାଲ୍ୟଲୀଳା ଅଭିନୀତ ହେବ। ଉଦ୍ଘାଟନ ଦିବସରେ ଆଜି ଦେବକୀ ଓ ବସୁଦେବଙ୍କ ବିବାହ, ମହାରାଜା କଂସଙ୍କ ସିଂହାସନ ଆରୋହଣ, ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି କାରାଗାରକୁ ପଠାଯିବ। ଉଦ୍ଘାଟନ ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜଧାନୀରେ 18ତମ ପ୍ରବାସୀ ଭାରତୀୟ ଦିବସ ଆସନ୍ତା ଜାନୁଆରୀ 8 ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ 45ରୁ ଅଧିକ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଯୋଗଦେବେ। ଭୁବନେଶ୍ୱରଠାରେ ଆୟୋଜନ ହେବାକୁ ଥିବା ତିନିଦିନିଆ କାର୍ଯ୍ୟକ୍ରମରେ ପ୍ରାୟ 7000 ପ୍ରବାସୀ ଭାରତୀୟ ଯୋଗଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 45ଟି ଦେଶର 1493 ଜଣ ପ୍ରବାସୀ ଭାରତୀୟ ନାମ ପଞ୍ଜୀକରଣ କରିଥିବା ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାର 27ତମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମ୍ପତି ନେଲେ ଶପଥ। ନିକଟ ଅତୀତରେ ହୋଇଥିବା ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର। ବର୍ଷା ଯୋଗୁଁ ପ୍ରାୟ 6,67,000 ଚାଷୀ ହୋଇଛନ୍ତି କ୍ଷତିଗ୍ରସ୍ତ। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ତିନିଦିନିଆ କୃଷି ଓଡ଼ିଶା ସମ୍ମିଳନୀ 2025 ଏବଂ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।